ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟ ନୂଆ ବିଧାନସଭା ଗଠନ ବାବଦ ରାଜପତ୍ର ବିଜ୍ଞପ୍ତି ରାଜ୍ୟପାଳଙ୍କୁ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାମ କରୁଛି ସ୍ୱଷ୍ଟ କଲେ ମୁଖ୍ୟ ଶାସନ ସଚିବ। ଦେଶ ସାତଟା କେପେ ହୋଇଥିବା ଲୋକସଭା ନିର୍ବାଚନ 65.79% ହୋଇଛି ମତଦାନ। ସମ୍ୟଲପୁରର ଶୀତଳଷଷ୍ଠୀ ଲାଗି ନନ୍ପଡ଼ାର ବମ୍ବରାଡ଼ ବାଲୁକେଶ୍ୱର ବାବାଙ୍କର ଆଜି ହେଉଛି ପଦର୍ପିଣୀ। ଆଉ ରାଜ୍ୟ ନିଷ୍ଠା ଓ ଶ୍ରଦ୍ଧାତି ପାଳନ ହୋଇଛି ସାବିତ୍ରୀ ବ୍ରତ। ରାଜ୍ୟର 17 ନମ୍ବର ବିଧାନସଭା ଗଠନ ବାବେ ଓଡ଼ିଶାର ରାଜପତ୍ରଟି ବାହାରିଥିବାର ବିଜ୍ଞପ୍ତିକେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିକରି ଦେଇଛନ୍। ରାଜପତ୍ରଟି ନୂଆକରି ନିର୍ବାଚିତ ହୋଇଥିବାର ବିଧାୟକମାନଙ୍କର ତାଲିକା ରହିଛି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟର ଅଲଗା ଅଧିକାରୀମାନେ ଭି ରାଜଭବନରେ ଉପସ୍ଥିତ ଥିଲେ। ଓଡ଼ିଶାର ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଲାଗି ରାଜ୍ୟପାଳ ମୁଖ୍ୟ ନିର୍ବାଚନ ଅଧିକାରୀ ଆଉ ତାଙ୍କର କାର୍ଯ୍ୟାଳୟର ସବୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାର ନିର୍ବାଚିତ ହୋଇଥିବା ବିଜେପିର ସାଂସଦମାନେ ଆଜି ଦିଲ୍ଲୀ ଗସ୍ତ କରିଛନ୍। ଏବା କେଲ୍ ବିଜେପିର ସଂସଦୀୟ ଦଳର ବୈଠକ ହେବା। ଇ ନିର୍ବାଚିତ ସାଂସଦମାନେ ବୈଠକଟି ଯୋଗ ଦେବେ। ଏଥର ଛଡ଼ା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବଟି ଭି ଯୋଗ ଦେବେ ବୋଲି ଜଣାପଡ଼ିଛି। 18 ନମ୍ବର ଲୋକସଭା ନିର୍ବାଚିତ ସଦସ୍ୟମାନଙ୍କୁ ସ୍ୱାଗତ କରିବାର ଲାଗି ଲୋକସଭା ସଚିବାଳୟ ତୟାର ରହିଛି। ଏତାକେ ନେଇକରି ସଚିବାଳୟ ତରଫରୁ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ସଦସ୍ୟମାନଙ୍କୁ ସ୍ୱାଗତ କରିବାର ସୁରୁଖୁରୁଥି ପଞ୍ଜିକରଣ କାମ ସୁନିଶ୍ଚିତ କରିବାର ଲାଗି ଲୋକସଭା ସଚିବାଳୟ ବହୁତଟେ ପଦକ୍ଷେପ ନେଇଛି। ସଚିବାଳୟ ତରଫରୁ ଫି ସଦସ୍ୟଙ୍କୁ ଭାରତୀୟ ସମ୍ଭିଧାନ ନିୟମ ଆର୍ ନିର୍ଦ୍ଦେଶନାମା ବାବଦେ ଉପଯୋଗୀ ଦସ୍ତାବିଜର ନକଲ ଦିଆଯିବା। ନୂଆ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ସୁବିଧା ଲାଗି ବିମାନ ବନ୍ଦର ଓ ରେଳ ଷ୍ଟେସନର ଖାସ୍ ବ୍ୟବସ୍ଥା କରାଯାଇଥିବା ଲୋକସଭା ସଚିବାଳୟ ତରଫରୁ କୁହାଯାଇଛି। କେନ୍ଦ୍ରର ନୂଆ ସରକାର ଗଠନ କରିବାର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପ୍ରକ୍ରିୟା ମୂଲ କରିଛି। ସର୍ବସମ୍ମତି ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍ଡିଏର ନେତା ଭାବେ ମନୋନୀତ କରାଯିବା ଋତୁରୁ ମେଣ୍ଟ ତରଫରୁ ଦରକାରୀ ପଦକ୍ଷେପ ନିଆଯାଇଛି। ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଗଲାକେଲ ହୋଇଥିବାର ଏନ୍ଡିଏ ନେତାଙ୍କର ବୈଠକଟି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିଲା। ପ୍ରସ୍ତାବଟି କୁହାଯାଇଛି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଏନ୍ଡିଏ ସରକାର ଭାରତର ଗରିବ ମହିଳା ଯୁବ କୃଷକର ପୀଡ଼ିତ ନାଗରିକମାନଙ୍କର ସେବା କରିବାର ଲାଗି ପ୍ରତିବଦ୍ଧ ହେ। ଦେଶ ବିକାଶ ଆର୍ ଲୋକମାନଙ୍କ ଜୀବନସ୍ତରଟି ସୁଧାର ନେବାର ଲାଗି ଏନ୍ଡିଏ ସରକାର କାମ କରବା। ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଏସ୍କେୱାଇ କାମ କରୁଛେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱଷ୍ଟ କରିଛି। ବିଭାଗ ତରଫରୁ ଗୋଟିଏ ଟ୍ୱିଟ୍ ଜରିଆ କୁହାଯାଇଛି ଯେ ଇ ଯୋଜନାର ହିତାଧିକାରୀମାନେ ଆଗରବାଗିରେ ମାହାଳିଆ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏଥି ପଞ୍ଜିକୃତ ଡାକ୍ତରଖାନାମାନଙ୍କେ ହିତାଧିକାରୀମାନଙ୍କୁ ସେବା ଯୋଗାଇ ଦେବାର ଲାଗି ସଚେତନ କରାଯାଉଥିବାର ବିଭାଗ କହିଛି। ଡାକ୍ତରଖାନାମାନଙ୍କେ ମାହାଳିଆ ସ୍ୱାସ୍ଥ୍ୟ ସେବା ଯୋଜନାତି ସବୁ ଖର୍ଚ୍ଚା ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ଦିଆଯିବା। ସେନ୍ତା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୋଟିଏ ଭିଡ଼ିଓ ବାର୍ତ୍ତା ଜରିଆ ବିଏସ୍କେୱାଇ ଯୋଜନାତି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍। ସେ କହିଛନ୍ତି ଯେ ଏଥି କେନ୍ସି ଡାକ୍ତରଖାନା ଅବହେଳା କଲେ ସେମାନଙ୍କର ବିରୋଧ ନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା। ଇନ ଜଣାଇ ଦିଆଯାଇପାରି ଯେ କେତେ ଗଣମାଧ୍ୟମଟି ଡାକ୍ତରଖାନାମାନଙ୍କେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଗ୍ରହଣ ନାଇଁ କରାଯାଉଥିବାର ବାବଦ ଖବର ବାହାରିଥିଲା। ଏଥର ଉତ୍ତରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ଖବରକେ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କ୍ଷେତ୍ରଟି କେନ୍ସି ଅସୁବିଧା ନାଇଁ ହୁଏ। ଦେଶରେ 60 କ୍ଷେପ୍ତି ହୋଇଥିବା ଲୋକସଭା ନିର୍ବାଚନ 65.79% ମତଦାନ ହୋଇଥିବାର ନେଇକରି ନିର୍ବାଚନ ଆୟୋଗ ତରଫରୁ ସୂଚନା ମିଳିଛି। 28ଟା ରାଜ୍ୟ ଓ 8ଟା କେନ୍ଦ୍ରଶାସିତ ଇଲାକାର 542ଟା ଆସନ ଲାଗି ଏପ୍ରିଲ 19 ତାରିଖରୁ 46 ଦିନ ତକ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା। ତ୍ରିପୁରାନୁ ସବୁନୁ ଅତକା 80.93% ଭୋଟ୍ ହୋଇଥିବାର ବେଳେ ମିଜୋରାମନୁ ସବୁନୁ କମ୍ 56.87% ଭୋଟ୍ ହୋଇଛି। ସେନ୍ତା ଓଡ଼ିଶାନୁ 74.44% ଭୋଟର ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍। ହାଇକୋର୍ଟର ଇ ଫାଇଲିଂ ନିୟମାବଳୀ 2024 ଏବେ ମାସ 1 ତାରିଖରୁ କାମ କରବା। ଇ ବାବଦେ ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା 1 ତାରିଖରୁ ଜିଲ୍ଲା କୋର୍ଟ ଆଉ କ୍ରିମିନାଲ କୋର୍ଟମାନଙ୍କେ ଭି ଇ ଫାଇଲିଂ ବ୍ୟବସ୍ଥା ମୂଲ ହେବା। ଇ ପ୍ରକ୍ରିୟାଥି ଆବେଦନକାରୀ ଅନ୍ଲାଇନ୍ ଜରିଆ ଦରକାରୀ ତଥ୍ୟ ସହିତ କେସ୍ ରୁଜୁ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ପଡ଼ାର ବମ୍ବରାଡ଼ ବାଲୁକେଶ୍ୱର ବାବାଙ୍କର ପତର୍ପିଣୀ ନୀତି ଆଜି ହେଉଛି। ବରପିତା ସପ୍ତର୍ଷି ଆର୍ ପଡ଼ାର ମୁରବୀମାନେ କନ୍ୟା ଖୋଜିବାରକେ ଶୋଭାଯାତ୍ରାଟି ବାହାରିଛନ୍। ସେମାନେ କନ୍ୟା ପି ତାଙ୍କର ଘରେ ପହଞ୍ଚିଲା ଉତରୁ ସପ୍ତଋଷି ଆର୍ ବରପିତା ଦେବଦେବ ମହାଦେବଙ୍କର ଗୁଣଗାନ କରବେ। ହେଲେ ଝିଅ ଘରେ ରାଜି ହେଲା ଉତରୁ ସ୍ୱର୍ଗୀ ପତର ପେଣା ଫୁଲ ଆର୍ ବେଲପତର ଦେଇକରି ନିର୍ବନ୍ଧ ବା ପତରପେଣି କରବେ। ବାଲୁକେଶ୍ୱର ବାବାଙ୍କର ବିବାହତି ଯୋଗ ଦେବାର ଲାଗି ନୃସିଂହ ମହାପ୍ରଭୁ ସହରର ଦେବାଦେବୀଙ୍କୁ ଆବାକେଲ ନିୟୁତା ଦେବେ। ସେଆଡ଼େ ଏବାର ରବିବାର ଦିନ ଝାଡ଼ୁଆପଡ଼ା ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି ହେବା। ଇତାର ଉତରୁ ଅଲଗା କମିଟିମାନଙ୍କୁ ନିୟୁତା ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ଏବା 10 ତାରିଖ ରାତି ଦେବଦେବ ମହାଦେବଙ୍କର ବରାନୁଗମନ କାର୍ଯ୍ୟକ୍ରମ ଥିବାର ବେଳେ ଶୁଭ ମୁହୂର୍ତ୍ତ ଥି ବିହାଘର 11 ତାରିଖ ରାତିନୁ ଦେବଦମ୍ପତି ନଗର ପରିକ୍ରମା କରବେ। ଇ ଦେବବିବାହ ଲାଗି ଅକ୍ଷି ତୃତୀୟା ଦିନ ଥାଲୁଠା ନୀତି ସରିଛି। ଏଚ୍ ଜେଠ ମାସ ରୁଆଁ ସ୍ଥିତିର ସାରା ରାଜ୍ୟ ବିବାହିତ ହିନ୍ଦୁ ଧର୍ମାବଲମ୍ବୀ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍। ସ୍ୱାମୀମାନଙ୍କର ଦୀର୍ଘଜୀବନ କାମନା କରିକରି ମହିଳାମାନେ ଉପାସ କରିଛନ୍। ଇତାର ସହିତ ଫୁଲ ଫଲ ନେଇକରି ଲକ୍ଷ୍ମୀନାରାୟଣଙ୍କୁ ପୂଜା କରବାର ସାଙ୍ଗେ ସାବିତ୍ରୀ ବ୍ରତ ପାଳନ କରିଛନ୍। ପୌରାଣିକ ବିଶ୍ୱାସ ଅନୁସାରେ ସାବିତ୍ରୀ ଓ ସତ୍ୟବାନ ଦୁହେଁ ଜଙ୍ଗଲକେ ଯାଉଥିବାର ବେଳେ ସତ୍ୟବାନଙ୍କର ମୃତ୍ୟୁ ହୋଇଥିଲା। ସାବିତ୍ରୀ ବ୍ରତ କରିକରି ନିଜର ସ୍ୱାମୀଙ୍କ ସତ୍ୟବାନଙ୍କର ଜୀବନ ଫେରି ପାଇଥିଲେ। ସେଦିନ ନିଜର ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିକରି ମହିଳାମାନେ ଏହି ବ୍ରତ ପାଳନ କରି ଆସୁଛନ୍। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ଶୁଭେଚ୍ଛା ଜଣାଇକରି କହିଛନ୍ତି ଯେ ଅଖଣ୍ଡ ସୌଭାଗ୍ୟ ଅତୁଟ ବିଶ୍ୱାସ ଆଉ ନାରୀ ଇଚ୍ଛା ଶକ୍ତିର ପ୍ରତୀକ ହେଉଛି ସାବିତ୍ରୀ ପର୍ବ। ସବୁ ମା ଭଉଣୀଙ୍କର ମନସ୍କାମନା ପୂରା ହେଉ ବୋଲି ରାଜ୍ୟପାଳ କାମନା କରିଛନ୍। ସେନ୍ତା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ସାବିତ୍ରୀ ଅମାବାସ୍ୟା ଅବସରରେ ଶୁଭେଚ୍ଛା ଜଣାଇଛନ୍। ସାବିତ୍ରୀ ଅମାବାସ୍ୟାକେ ଓଡ଼ିଆ ସଂସ୍କୃତି ଆଉ ପରମ୍ପରାର ଅନନ୍ୟ ପର୍ବ ବୋଲି ସେ ସାମାଜିକ ଗଣମାଧ୍ୟମଟି କହିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ବ୍ରତଧାରୀ ମହିଳାମାନେ ଅଶ୍ୱଥତ୍ ଗଛକେ ବନ୍ଦେଇକରି ତୁଳସୀ ଚଉରାନ ପୂଜା କରିଛନ୍। ବୌଦ୍ଧନ ଜିଲ୍ଲାର ଭିନ୍ ଭିନ୍ ମନ୍ଦିରମାନଙ୍କେ ବ୍ରତଧାରୀମାନେ ପୂଜା କରିଛନ୍। ମନ୍ଦିରର ନୂଆ ଶାଢ଼ୀ ଶଙ୍ଖା ସିନ୍ଦୁର ଆଉ ଫୁଲ ଫଲ ପୂଜା କରବାର ସହିତ ମହାପ୍ରଭୁଙ୍କର ପାଖେ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିଥିଲେ। ସେଆଡ଼େ ପୁରୀ ଶ୍ରୀମନ୍ଦିର ସାବିତ୍ରୀ ବ୍ରତ ଲାଗି ଜବର ଭିଡ଼ ହୋଇଥିଲା। ବ୍ରତଧାରୀମାନେ ଶ୍ରୀମନ୍ଦିର ଭିତରେ ସାବିତ୍ରୀ ମା'ଙ୍କୁ ପୂଜା କରିକରି ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିଥିଲେ। ଚଳିତ ବଛର ମେଟ୍ରିକ୍ ପରୀକ୍ଷାର୍ଥୀ A1 ଗ୍ରେଡ୍ ପାଇକରି ଉତ୍ତୀର୍ଣ୍ଣ ହୋଇଥିବାର ଜିଲ୍ଲାର 14 ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଲାଗି ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫୁ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ର ଆଜି ଗୋଟିଏ ସମ୍ଭର୍ଦ୍ଧନା ଉତ୍ସବ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କର ଅଧ୍ୟକ୍ଷତାରେ ହୋଇଥିବାର ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିଲେ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନ ପ୍ରାଧିକରଣ ଫଳରସ ପ୍ୟାକେଟ୍ ଆର୍ ବିଜ୍ଞାପନରୁ ଫଳରସ ଶବ୍ଦ ପୂରା ହଟାବାରକେ ନିର୍ଦ୍ଦେଶ ଦେଇଛନ୍। ଏ ବାବଦେ ସବୁ ରାଜ୍ୟର ଖାଦ୍ୟ କମିଶନରମାନଙ୍କୁ ପ୍ରାଧିକରଣ ତରଫୁ ଚିଠି ଲେଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସେପ୍ଟେମ୍ବର ମାସ ଆଗରୁ ଫଳରସ ଲେଖାଥିବାର ପ୍ୟାକେଟ୍ମାନଙ୍କର ବ୍ୟବହାର ସାରବାରକେ କହିଛି। ଇନ ଜନି ଦିଆଯାଇପାରେ ଯେ କେତେ ଫଳରସ ତିଆରି କରୁଥିବାର କମ୍ପାନୀ ତାଙ୍କର ଦରବଥି ଫଳରସ ବୋଲି ଲେଖୁଛନ୍। ପ୍ରାଧିକରଣ ତରଫୁ ଏ ଦରବର ପରୀକ୍ଷଣ କରାଯିବା ଋତୁରୁ ଏନ୍ତା ଫଳରସ ଲେଖବାର ଲାଗି କେନ୍ସି ବ୍ୟବସ୍ଥା ନାଇଁ ନ ବୋଲି ସ୍ୱଷ୍ଟ କରାଯାଇଛି। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାର ବେଳେ ଆବାକେଲ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ବରଗଡ଼ ଆର୍ ନୂଆପଡ଼ାନ ଗୋଟେ ଯୋଡ଼େ ଜାଗାନ ଜବର ଖରା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ସେଆଡ଼େ ଆଜି ବଲାଙ୍ଗୀରନ ସବୁ ନତକା ତାତି 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା ନୂଆପଡ଼ାନ 42.3, ବୌଦ୍ଧନ 41.8, ଝାରସୁଗୁଡ଼ାନ 41.3, ସମ୍ବଲପୁର ଆର୍ ବରଗଡ଼ନ 40.8 ଡିଗ୍ରୀ ଲେଖାଏଁ, ସୋନପୁରନ 40.1, ସୁନ୍ଦରଗଡ଼ନ 40 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ କରାଯାଇଛି। ସେଆଡ଼େ ଆଇବା 3 ରୁ 4 ଦିନ ଭିତରେ ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ଓଡ଼ିଶାକେ ପହଞ୍ଚବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ହେଲେ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାର ବେଳେ ମୌସୁମୀ ବାୟୁ ପ୍ରବେଶ ଲାଗି ପାକ୍ ଅନୁକୂଳ ରହିଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ମୌସୁମୀ ବାୟୁ ପହେଲା ଦକ୍ଷିଣ ଓଡ଼ିଶାନ ପ୍ରବେଶ କରବା, ଇତାର ଉତରୁ ରାଜ୍ୟର ଅଲଗା ଇଲାକାନ ପହଞ୍ଚବା ବୋଲି କୁହାଯାଇଛି। ରାଜ୍ୟ ନୂଆ ବିଧାନସଭା ଗଠନ ବାବଦେ ରାଜପତ୍ର ବିଜ୍ଞପ୍ତି ରାଜ୍ୟପାଳଙ୍କୁ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାମ କରୁଛି ସ୍ୱଷ୍ଟ କଲେ ମୁଖ୍ୟ ଶାସନ ସଚିବ। ଦେଶ 60ଟା କ୍ଷେପେ ହୋଇଥିବା ଲୋକସଭା ନିର୍ବାଚନ 65.79% ହୋଇଛି ମତଦାନ। ସମ୍ବଲପୁରର ଶୀତଳ ଷଷ୍ଠୀ ଲାଗି ନନ୍ଦପଡ଼ାର ବମ୍ବରାଡ ବାଲୁକେଶ୍ୱର ବାବାଙ୍କର ଆଜି ହେଉଛି ପତରପେଣି ଆଉ ରାଜ୍ୟ ନିଷ୍ଠା ଓ ଶ୍ରଦ୍ଧାତି ପାଳନ ହୋଇଛି ସାବିତ୍ରୀ ବ୍ରତ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।